ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଓଡ଼ିଶା ହାଇକୋର୍ଟର ଖରା ଛୁଟି ଏବା 19 ଜୁନ 16 ତାରିଖ ତକ ହେବା। ଇ ସମୟ ଭିତରେ ମେ 20, 23, 27, 30 ଆର୍ ଜୁନ 3, 4, 10 ଆର୍ 13 ତାରିଖ ଦିନ ଅବକାଶ ପୀଠ ବସ୍ବ ବୋଲି ହାଇକୋର୍ଟ ତରଫ ବାହାରିଥିବା ବିଜ୍ଞପ୍ତିନୁ ଜଣାପଡ଼ିଛି। ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ଲାଗି ଶିକ୍ଷା ସଙ୍ଗେ ଦକ୍ଷତା ବିକାଶର ସମନ୍ୱୟ ଜରୁରୀ ଆଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଦକ୍ଷତା ବିକାଶ ପ୍ରତିଷ୍ଠାନ ଅନ୍ତର୍ଜାତୀୟ ଭାଷା ପ୍ରଶିକ୍ଷଣ କେନ୍ଦ୍ର ଆଉ ସ୍କିଲ୍ ଅନ୍ ହ୍ୱିଲ୍କେ ଉଦ୍ଘାଟନ କରିକରି ରାଜ୍ୟପାଳ ଜାତୀୟ ଶିକ୍ଷାନୀତି 2020 ଉଚ୍ଚଶିକ୍ଷା ସହିତ ଦକ୍ଷତା ବିକାଶକେ ସମନ୍ୱିତ କରବାର ଉପରେ ଜୋର୍ ଦେଇଛନ୍। ରାଜ୍ୟ ତୃତୀୟ ଲିଙ୍ଗୀ କଲ୍ୟାଣ ବୋର୍ଡ ଗଠନ କରାଯାଇଛି। ଆଏବା 3 ବର୍ଷ ତକ୍ ଇ ବୋର୍ଡ କାମ କରବା ଆଉ ଫି 3 ମାସେ ଥରେ ଲେଖା ବୋର୍ଡର ବୈଠକ ବସ୍ବା। ବୋର୍ଡଟି 16 ସଦସ୍ୟ ଥିବାବେଳେ ରାଜ୍ୟ ସାମାଜିକ ସୁରକ୍ଷା ମନ୍ତ୍ରୀ ଇ ବୋର୍ଡର ଅଧ୍ୟକ୍ଷ ରହିଛନ୍। ରାଜ୍ୟ ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫ ଇ ବାବଦେ ବିଜ୍ଞପ୍ତି ବାହାରିଛି। ଖରା ଛୁଟି ସମୟଥି ସରକାରୀ ବିଦ୍ୟାଳୟମାନଙ୍କର 1-8 କ୍ଲାସ୍ ତକ୍ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ାଥି ଯୋଡ଼ି ରଖ୍ବା ଲାଗି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫ ଓଡ଼ିଶା ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ମୂଲ ହୋଇଛି। ଇଥି ଶିକ୍ଷକମାନଙ୍କର ଦେଖରେଖଥି 1,70,932 ହ୍ୱାଟ୍ସଆପ୍ ଗ୍ରୁପ୍ ତିଆରି କରାଯାଇଛି। ଇ ଗ୍ରୁପ୍ମାନଙ୍କୁ ସାରା ରାଜ୍ୟ 11 ଲକ୍ଷରୁ ଅଧିକା ଛାତ୍ରଛାତ୍ରୀଙ୍କୁ ଯୋଡ଼ିକରି ଖରା ଛୁଟି ସମୟଥି ମୌଜ ମସ୍ତି ଢଙ୍ଗେ ପାଠପଢ଼ା ଯାଉଛି। ଆଇବା ଶିକ୍ଷାବର୍ଷନୁ ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିନ ସାମ୍ବାଦିକତା ପାଠ୍ୟକ୍ରମଟି ପିଏଚ୍ଡି ଡିଗ୍ରୀ ପାଠ୍ୟକ୍ରମ ମୂଲ ହେବା। ଇ ବାବଦେ ବିଜ୍ଞପ୍ତି ବାହାରି ସାରିଛି ଆଉ ଖୁବ୍ ଜଲ୍ଦି ନାଁ ଲେଖା ତଥ୍ୟ ଦିଆଯିବା ବୋଲି ଆଇଆଇଏମ୍ସି କୁଳପତି ଡକ୍ଟର ଅନୁପମ ଭଟ୍ଟନାଗର ସୂଚନା ଦେଇଛନ୍। ଜାତୀୟ ଶିକ୍ଷାନୀତି 2020 ସମ୍ବଲପୁର ଆଇଆଇଏମ୍ ନ 2 ଅଣ୍ଡର ଗ୍ରାଜୁଏଟ୍ ପାଠ୍ୟକ୍ରମ ମୂଲ ହୋଇଛି। ଇ 2 ପାଠ୍ୟକ୍ରମ ମୂଲ ହୋଇଥିବା ବାବଦେ ଦିଲ୍ଲୀ ନ ଗୋଟେ ସାମ୍ବାଦିକ ସମ୍ମିଳନୀ ସମ୍ବଲପୁର ଆଇଆଇଏମ୍ ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ଘୋଷଣା କରିଛନ୍। ସମଲେଇ ମନ୍ଦିର ଫେରଘାଏ ଲାଇଟ୍ ସାଉଣ୍ଡ ସୋ ମୂଲ ହୋଇଛି। 6 ମାସ ହେଲା ବନ୍ଦ ଥିବା ଇ ସୋ ଗଲାକାଲିନୁ ମୂଲ ହୋଇଛି। ପହିଲା ଖେପେ ବେଲବୁଡ଼ର 7:00 ରୁ 7:45 ତକ ଆଉ 2 ଖେପେ ଆଲତି ଉତ୍ରୁ 8:20 ରୁ ଇ ସୋ ହେବା ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍। ନୂଆପଡ଼ା ଜିଲ୍ଲା କୋମନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ ଅଧିକାର ଆଇନ ବାବଦେ ଗୋଟିଏ ଜିଲ୍ଲାସ୍ତରୀୟ କମିଟି ବୈଠକ ହୋଇଯାଇଛି। ବୈଠକଟି ଅନୁସୂଚିତ ଜନଜାତି ଆଉ ଭିନ୍ ଭିନ୍ ପାରମ୍ପରିକ ବନବାସୀ ଆଇନ 2006 ଅଧୀନତି ଆସୁଥିବା 127 ଦାବିକେ ବୈଠକଟି ଅନୁମୋଦନ ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ଧରମଗଡ଼ ତହସିଲ ତରଫ ବସୁନ୍ଧରା ଯୋଜନାଥି ପଟ୍ଟା ବଟା ଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇକରି 57 ଭୂମିହୀନଙ୍କୁ 4 ଡିସମିଲ ଲେଖା ଘର ପଟ୍ଟା ଦେଇଛନ୍। ଆଜି ବିଶ୍ୱ ଦୂରସଞ୍ଚାର ଦିବସ ମିଳିତ ଜାତିସଂଘ ତରଫ 2006 ଏ ଦିବସ ପାଳନ କରାଯାଉଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଆର୍ ଇଣ୍ଟରନେଟ୍ ବାଗିର ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏଛନିର ସମୟର ସମାଜକେ ଗହୀର ପ୍ରଭାବ ପକାଇଛି। ଇ ବାବଦେ ପୃଥିବୀ ଲୋକ ସଚେତନ କରବାରଟା ଇ ଦିନ ପାଳନର ମୂଳ ଲକ୍ଷ୍ୟ ଆଏ। 1865 ଆଜିର ଦିନେ ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିୟନ ଗଠନ କରାଯାଇଥିଲା। ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ରକ୍ତଚାପର ପ୍ରତିରୋଧ ଚିହ୍ନଟ ଆର୍ ନିୟନ୍ତ୍ରଣ ବାବଦେ ଲୋକ ସଚେତନ କରବାର ଲାଗି ଫି ବଛର ମେ ମାସ ଆଜିର ଦିନେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇ ଆସୁଛି। 2006 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇ ଦିବସ ପାଳନ ମୂଲ କରିଥିଲା। ଇ ବଛର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ନିର୍ଭୁଲ ଭାବେ ନିଜର ରକ୍ତଚାପ ମାପୁନ୍, ଇଟାକେ ନିୟନ୍ତ୍ରଣଟି ରଖୁନ୍ ଆର୍ ଦୀର୍ଘଜୀବୀ ହୁଅନ୍। ଭାରତ ନ ପୃଥିବୀର ସବୁନୁ ଅଧିକା ରକ୍ତଚାପ ରୋଗୀ ଅଛନ୍। ଏଛନି ପୃଥିବୀର 100 କୋଟିନୁ ଅଧିକା ଉଚ୍ଚ ରକ୍ତଚାପ ରୋଗୀ ଥିବାର ବେଳେ ଖାଲି ଭାରତ ନ 22 କୋଟି ରୋଗୀ ଅଛନ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଭିତରେ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ହାଲକା ବର୍ଷା ହୋଇପାରେ। ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି ସହିତ 13 ଜିଲ୍ଲାନ ଜବରଧୁକାଗଡ଼ି ଆର୍ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ସେଆଡ଼େ ଗଲାକାଲି ଧୁକାଗଡ଼ି ଆର୍ ଚଡ଼କ ମରାଥି ରାଜ୍ୟର ଭିନ୍ ଭିନ୍ ଜାଗାନ 10 ଅଧିକା ଲୋକଙ୍କର ଜୀବନ ଯାଇଥିବାର ବେଳେ ବହୁଟେ ନୁକସାନ ହୋଇଥିବାର ଜଣାପଡ଼ିଛି। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।